ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ଅଞ୍ଚଳରେ ସୃଷ୍ଟ ବିବାଦର ସମାଧାନ ଲାଗି ଆଜି ଇସଲାମାବାଦରେ ଆରମ୍ଭ ହେବ ଆମେରିକା ଇରାନ ଆଲୋଚନା। ଗଗନଯାନ ଅଭିଯାନ ପାଇଁ ଇସ୍ରୋ ପକ୍ଷରୁ ଦ୍ୱିତୀୟ ସମନ୍ୱିତ ଏୟାର ଡ୍ରପ୍ ପରୀକ୍ଷଣ ସଫଳ, ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କଲେ ନାସା ଆର୍ଟେମିସ୍ ଟୁ ଚନ୍ଦ୍ର ମିଶନର ଚାରି ସଦସ୍ୟ। ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଦ୍ୱିପାକ୍ଷିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 6 wicketରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଶ୍ଚିମ ଏସିଆ ଅଞ୍ଚଳରେ ସୃଷ୍ଟ ବିବାଦର ସମାଧାନ ଲାଗି ଆଜି ପାକିସ୍ତାନର ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ହେବ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସେଠାକାର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଭ୍ ଏବଂ ପରାମର୍ଶଦାତା ଜ୍ୟାଡ୍ କୁଶନର ସାମିଲ ହୋଇଛନ୍ତି। ଇରାନ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରୁଛନ୍ତି ସେଠାକାର ସଂସଦର ବାଚସ୍ପତି ମହମ୍ମଦ ବାଘେର ଘାଲିବାବ। ଆଲୋଚନା କାଳରେ ଇରାନର ପରମାଣୁ ବିକାଶ କାର୍ଯ୍ୟକ୍ରମ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତି ଏବଂ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଗୁରୁତ୍ୱ ଦିଆଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 2 ସପ୍ତାହ ବ୍ୟାପୀ ଯୁଦ୍ଧବିରତି ଘୋଷଣା ପରେ ଏହି ଆଲୋଚନା ଆଜି ଆରମ୍ଭ ହେବ। ଉଭୟ ଦେଶ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଉତ୍ତେଜନା ସୃଷ୍ଟିର ପ୍ରମୁଖ କାରଣ ହୋଇ ରହିଛି। ଅନ୍ୟପକ୍ଷରେ ଇରାନ ସମ୍ପୂର୍ଣ୍ଣ ଭାବେ ଶତ୍ରୁତା ମନୋଭାବ ପରିହାର କରିବା ସମେତ ଆମେରିକା ଦ୍ୱାରା ଦିଆଯାଇଥିବା ଅନ୍ୟ କେତେକ ପ୍ରସ୍ତାବ ଉପରେ ଆଲୋଚନା କରିବ। ତେହେରାନ ପକ୍ଷରୁ 10 ସୂତ୍ରୀ କାର୍ଯ୍ୟପନ୍ଥା ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି, ଯେଉଁଥିରେ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ, ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ ଭିତ୍ତିଭୂମି ପ୍ରତ୍ୟାହାର, ୟୁରାନିୟମ ଉପରେ ଅଧିକାର ଏବଂ ଇସ୍ରାଏଲ୍ର ଲେବାନନରେ ହେଜବୁଲ୍ଲା ଉପରେ ଆକ୍ରମଣ ବନ୍ଦ କରିବା ଭଳି ପ୍ରସଙ୍ଗ ରହିଛି। ଆମେରିକା ପକ୍ଷରୁ ଏହି ପ୍ରସ୍ତାବଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ପ୍ରସ୍ତାବଗୁଡ଼ିକ ବୁଝାମଣା ଦିଗରେ ସହାୟକ ହେବ ବୋଲି କହିଛନ୍ତି। ପୂର୍ବରୁ ଆମେରିକା ପକ୍ଷରୁ ପରମାଣୁ ନିରସ୍ତ୍ରୀକରଣ ଏବଂ କ୍ଷେପଣାସ୍ତ୍ର ଉପରେ ପ୍ରତିବନ୍ଧକ ଭଳି 15 ସୂତ୍ରୀ ପ୍ରସ୍ତାବ ଦିଆଯାଇଥିଲା। ସୂଚନା ଅନୁଯାୟୀ ଇରାନର ପ୍ରତିନିଧି ଦଳ ଗତ ରାତିରେ ଇସଲାମାବାଦରେ ପହଞ୍ଚିସାରିଛନ୍ତି। ଏହି ଦଳରେ ସୁରକ୍ଷା, ରାଜନୈତିକ, ସାମରିକ, ଅର୍ଥନୈତିକ ଏବଂ ଆଇନ କ୍ଷେତ୍ରର ଅଧିକାରୀମାନେ ସାମିଲ ହୋଇଛନ୍ତି। ଆମେରିକା ପ୍ରତିନିଧି ଦଳର ମୁଖ୍ୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଆଜି ପାକିସ୍ତାନରେ ପହଞ୍ଚିବେ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଆଗାମୀ ଗଗନଯାନ ଅଭିଯାନ ପାଇଁ ଦ୍ୱିତୀୟ ସମନ୍ୱିତ ଏୟାର ଡ୍ରପ୍ ପରୀକ୍ଷଣ ସଫଳତାର ସହ ଶେଷ କରିଛି। ମହାକାଶଚାରୀମାନେ ଯେଉଁ କ୍ୟାପ୍ସୁଲ୍ରେ ଯାତ୍ରା କରିଥାନ୍ତି ସେଥିରୁ ସୁରକ୍ଷିତ ଉଦ୍ଧାର ସୁନିଶ୍ଚିତ କରିବା ଲାଗି ଏହି ଏୟାର ଡ୍ରପ୍ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷଣ ସମୟରେ 10 ପାରାଚୁଟ୍ ବ୍ୟବହାର କରାଯାଇ କ୍ୟାପ୍ସୁଲ୍ର ଗତି ହ୍ରାସ କରିବା ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଗତବର୍ଷ ଅଗଷ୍ଟ 24 ତାରିଖରେ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରେ ପ୍ରଥମ ସମନ୍ୱିତ ଏୟାର ଡ୍ରପ୍ ପ୍ରକ୍ରିୟାର ସଫଳ ପରୀକ୍ଷଣ କରାଯାଇଥିଲା। ଏକ ଚିନୁକ୍ ହେଲିକପ୍ଟର ଦ୍ୱାରା 4.8 ଟନ୍ର ଏକ ମଡ୍ୟୁଲ୍କୁ 3 କିଲୋମିଟର ଉଚ୍ଚତାରୁ ତଳକୁ ଖସାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ମିଶନ ବାତିଲ ହେଲେ ଏବଂ ପାରାଚୁଟ୍ ଖୋଲିବାରେ ବିଫଳ ହେଲେ ଏହି ପ୍ରକ୍ରିୟାରେ ମହାକାଶଚାରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଗତକାଲିର ପରୀକ୍ଷଣର ସଫଳତା ଲାଗି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ବର୍ଷ ଶ୍ରୀହରିକୋଟାରୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ଆରମ୍ଭ ହେବ। ନାସାର ଆର୍ଟେମିସ୍ ଟୁ ଚନ୍ଦ୍ର ମିଶନର 4 ଜଣ କ୍ରୁ ସଦସ୍ୟ ଆଜି ସକାଳେ ସଫଳତାର ସହ ପ୍ରଶାନ୍ତ ମହାସାଗରରେ ଅବତରଣ କରିଛନ୍ତି। କମାଣ୍ଡର ରିଡ୍ ୱିଜମ୍ୟାନ୍, ପାଇଲଟ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେନି ହାନସେନ୍ ଶବ୍ଦଠାରୁ 33 ଗୁଣ ଅଧିକ ବେଗରେ ପୃଥିବୀପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 10-ଦିନିଆ ଆର୍ଟେମିସ୍ ମିଶନରେ ପ୍ରଥମ ମାନବ ଅଭିଯାନରେ ଗତ 50 ବର୍ଷରୁ ଅଧିକ ସମୟ ମଧ୍ୟରେ କ୍ରୁ ସଦସ୍ୟମାନେ ପୃଥିବୀଠାରୁ ସର୍ବାଧିକ ଦୂରତା ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମାଜ ସଂସ୍କାରକ ଓ କର୍ମୀ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀରେ ଆଜି ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1827 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ମହାତ୍ମା ଫୁଲେ ତାଙ୍କ ପତ୍ନୀ ସାବିତ୍ରୀ ଫୁଲେଙ୍କ ସହ ଦେଶରୁ ଜାତିପ୍ରଥା ଏବଂ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ଲଢ଼େଇ କରିବା ସହ ମହିଳା ଶିକ୍ଷା ଓ ସଶକ୍ତିକରଣ ଦିଗରେ ଉଦ୍ୟମ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଅନ୍ୟ ସାଂସଦ ଓ ଗଣମାନ୍ୟ ବ୍ୟକ୍ତିମାନେ ସଂସଦ ଭବନ ପରିସରରେ ପ୍ରେରଣାସ୍ଥଳରେ ଜ୍ୟୋତିବା ଫୁଲେଙ୍କ ପ୍ରତି ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମରିସସ୍ ଗସ୍ତ ସମୟରେ ସେଠାକାର ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡକ୍ଟର ଜୟଶଙ୍କର ମରିସସ୍କୁ 20 ବୈଦ୍ୟୁତିକ ବସ୍ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଏହି ବସ୍ଗୁଡ଼ିକ ପରିବେଶ ଅନୁକୂଳ ଗତିଶୀଳତା ପ୍ରଦାନ କରିବା ସହ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସବୁଜ ସହଭାଗିତାକୁ ପ୍ରତିଫଳିତ କରୁଛି। ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ପୋର୍ଟ ଲୁଇସ୍ର ଜବାହରଲାଲ ନେହେରୁ ହସ୍ପିଟାଲରେ ମରିସସ୍ର ପ୍ରଥମ ବୃକକ ପ୍ରତିରୋପଣ ୟୁନିଟ୍ର ଉଦ୍ଘାଟନ କରିଛନ୍ତି। ସେଠାକାର ଲୋକମାନଙ୍କ ପାଇଁ ଏହା ଏକ ଚିକିତ୍ସା ଏବଂ ମାନବୀୟ ସଫଳତା ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର ପୋର୍ଟ ଲୁଇସ୍ରେ ଆୟୋଜିତ ଦ୍ୱିତୀୟ ଭାରତ ମହାସାଗର ସମ୍ମିଳନୀରେ ଅଂଶଗ୍ରହଣ କରି ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ସ୍ଥିରତା ଏବଂ ସ୍ଥାୟୀ ଆର୍ଥିକ ବିକାଶ ବିଷୟରେ ମତ ବିନିମୟ କରିଥିଲେ। ଇସଲାମାବାଦରେ ଆଜି ଆରମ୍ଭ ହେବାକୁ ଥିବା ଇରାନ ଆମେରିକା ଆଲୋଚନା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଇରାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ବାହାର ଦେଶରେ ଆଲୋଚନା ହେବାକୁ ଥିବାରୁ ଇରାନ ଏଥିରେ କୌଣସି ପ୍ରକାର ଦ୍ୱିମତ ହେବାର ଆବଶ୍ୟକତା ନାହିଁ। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଉଭୟ ପକ୍ଷ ପାଇଁ ଏହି ଆଲୋଚନା ଏକ ପରିବର୍ତ୍ତନର ସୁଯୋଗ ସୃଷ୍ଟି କରିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆସନ୍ତା 14 ସିଧାସଳଖ ଆଲୋଚନା ଆରମ୍ଭ ହେବ ବୋଲି ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ୍ କହିଛନ୍ତି। ଲେବାନନ ଓ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଲୋଚନା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ବେରୁଟ୍ରେ ସିଧାସଳଖ ଆଲୋଚନା ହେବା ନେଇ ପ୍ରସ୍ତାବ ରହିଛି। ସମ୍ପ୍ରତି ଇସ୍ରାଏଲ ଏବଂ ହେଜବୁଲା ଉଗ୍ରବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା କରାଯିବ। ତେବେ ଯୁଦ୍ଧବିରତି ମଧ୍ୟରେ ଏହି ଆଲୋଚନା ଲାଗି ପ୍ରସ୍ତାବ ରହିଛି। ଗତକାଲି ଇସ୍ରାଏଲ ଘୋଷଣା କରିଥିଲା ଯେ ଲେବାନନର ଅନୁରୋଧ ପରେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। ବାଂଲାଦେଶର ଜାତୀୟ ସଂସଦରେ ସଂରକ୍ଷିତ ମହିଳା ଆସନ ପାଇଁ ଆସନ୍ତା ମାସ 12 ନିର୍ବାଚନ ହେବ। ବାଂଲାଦେଶର ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଏହି ନିର୍ବାଚନ ପାଇଁ ଚଳିତ ମାସ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। 22 ଓ 23 ଯାଞ୍ଚ କାର୍ଯ୍ୟ କରାଯିବ। ସୂଚନା ଅନୁଯାୟୀ ବାଂଲାଦେଶ ସଂସଦରେ ମୋଟ 350 ଆସନ ରହିଥିବାବେଳେ ସେଥିମଧ୍ୟରୁ 300 ଆସନ ପାଇଁ ସିଧାସଳଖ ନିର୍ବାଚନ ହୋଇଥାଏ। ରାଜନୈତିକ ଦଳଗୁଡ଼ିକ ଜିତିଥିବା ଆସନ ଅନୁପାତରେ ମହିଳାଙ୍କ ପାଇଁ ସଂରକ୍ଷିତ 50 ଆସନ ଆବଣ୍ଟନ କରାଯାଇଥାଏ। ଏହି ନିର୍ବାଚନ ପାଇଁ ଆସନ୍ତା 29 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ଥିବାବେଳେ 30 ନିର୍ବାଚନ ପ୍ରତୀକ ବଣ୍ଟନ କରାଯିବ। ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 6 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଗୁଆହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ 202 ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ମାତ୍ର 18 ଓଭରରେ 4 ୱିକେଟ୍ ବିନିମୟରେ ବିଜୟୀ ହୋଇଛି। ରାଜସ୍ଥାନ ରୟାଲ୍ସ ପାଇଁ ଧ୍ରୁବ ଜୁରେଲ ଅପରାଜିତ ସର୍ବାଧିକ 81 ସ୍କୋର କରିଥିବାବେଳେ ବୈଭବ ସୂର୍ଯ୍ୟବଂଶୀ 26 ବଲ୍ରେ 78 ରନ୍ କରିଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 201 ରନ୍ ସ୍କୋର କରିଥିଲା। ଆଜି ଆଇପିଏଲ୍ରେ 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ 3:30 ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମ ଏସିଆ ଅଞ୍ଚଳରେ ସୃଷ୍ଟ ବିବାଦର ସମାଧାନ ଲାଗି ଆଜି ଇସ୍ଲାମାବାଦରେ ଆରମ୍ଭ ହେବ ଆମେରିକା ଇରାନ ଆଲୋଚନା। ଗଗନଯାନ ଅଭିଯାନ ପାଇଁ ଇସ୍ରୋ ପକ୍ଷରୁ ଦ୍ୱିତୀୟ ସମନ୍ୱିତ ଏୟାର ଡ୍ରପ୍ ପରୀକ୍ଷଣ ସଫଳ। ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରିଲେ ନାସା ଆର୍ଟେମିସ୍ 2 ଚନ୍ଦ୍ର ମିଶନର 4 ସଦସ୍ୟ। ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଦ୍ୱିପାକ୍ଷିକ ସହଯୋଗ ଦୃଢ଼ କରିବା ଉଦ୍ଦେଶ୍ୟରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 6 ୱିକେଟ୍ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।